ଦବ ଦି ତନ
ହେ ତାତ ମୁଁ ନାରାୟଣଙ୍କ କୃପାରୁ ନିସ୍ତରିଲି ହେ ଜନକ ନାରାୟଣଙ୍କ କୃପାରୁ ନିସ୍ତରିଲି ହେ ତାତ
ପିଠରେ ଆଜି ମରିବୁ ନିଶ୍ଚୟ
ନାରାୟଣ
କହେ ତୁମ୍ଭେ ତ ବଢାଇ ହେ ତା
ସାପୁଆ ପିଲା ବାବୁ
ତୁମେ ମାନେ ସବୁ ଚୋର ଭଳି ଦେଖାଯାଉଅଛ
କିସ ବୋଇଲୁ ବାବୁ
ତୁମେ ମାନେ ସବୁ ଚୋର ଭଳି ଦେଖାଯାଉଅଛ
ଦଣ୍ଡି ବାବୁ ଏ ସାପୁଆ ପିଲା ଚୋର ନାହିଁ ବାବୁ
ତେବେ ତୁମେ ମାନେ ପ୍ରକୃତରେ ସାପୁଆ ପିଲା
ସାପୁଆ ପିଲା ବାବୁ
ତେବେ ତୁମେ ମାନେ ମୋର ଭୁଲ କରିପାରିବ
କରିପାରିବ ବାବୁ
ମୋର ଶତ୍ରୁକୁ ତୁମେ ମାନେ ବିନାଶ କରିପାରିବ
କରିପାରିବ ବାବୁ
ଅବଶ୍ୟ
ଅବଶ୍ୟ
କିରେ ବାବୁ କୁମାରମଣି
ହେ ଜନକ
ଆରେ ତୁ ସେ ହରିନାମକୁ ପରିତ୍ୟାଗ କରିବୁ କି ନାହିଁ
ସେ ହରିନାମ ପଦକୁ କଦାପି ପରିତ୍ୟାଗ ନ କରିପାରେ ତା ତ
ପରିତ୍ୟାଗ କରିପାରିବ ନାହିଁ
ନାହିଁ
ସର୍ପଧାରୀ ମାନେ
ଶ୍ରୀହରି
ଏବେ ତୁମର ଏ ପାଗ ଝୋଲ କେଉଁ କେଉଁ ସ୍ଥାନରୁ ଉପହାର ପାଇଅଛ ତାହା କହିପାରିବ ନା
କିଛି ଇନାମ ଦେବୁ ବାବୁ
ସେଇ ଇନାମ ମିଳିବ
ମହାରାଜା ଯାହା ମୋତେ ପଚାରିଲା ଶୁଣ ଏଇ ପାଗ ଝୁଲ ମୋତେ ଦେଲେ ଖବର
ଆଜି
जनक
तू हरिनाम को परित्याग करू कि नहीं
परित्याग न करी पारे
ये देख ये सर्पधारी अस्ते तो मु समर्पण करी ये सर्प घात तोर प्राण को निश्चय विनाश करी
भय नहीं ता
भय नहीं सर्पधारी माने
एमंडी राजगर
तुम्हें माने ये पापिष्ट को तुम संगत नहीं तुम्हारे सर्प द्वारा यार प्राण को ध्वंस न कराई से वार्ता मो छाम अति शीघ्र गोचर कराओ
करी पारि बाबू करी पारि
निश्चय करी
पारि करी पारि बाबू भाई बंची गला चाल बसा पड़ेगा
कुमार मणि
हे जनक
मु तो बालक मान सहित समर्पण करी तू सेठारु की परिउतरी आसिले रे मंदवती त नय
हे तात मु नारायण को कृपारु निस्तरली हे जनक
निश्चय
निश्चय
नारायण लक्ष लक्ष करि परिबे
निश्चय।